ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 10 ଲକ୍ଷ ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ। ରାଜ୍ୟରେ ମଧୁର ଜଳ ମାଛ ଚାହିଦା ଅଧିକ ରହିଛି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାନ କିଣାକୁ ସୁସଂହତ କରିବା ଲାଗି ଗ୍ରହଣ କରାଯାଇଛି ସମସ୍ତ ପ୍ରକାର ପଦକ୍ଷେପ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏବଂ ସିକେ ନାଇଡୁ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ତ୍ରିପୁରା ବିପକ୍ଷରେ 12 ରନ୍ରେ ଓଡ଼ିଶା ବିଜୟୀ। ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ 10 ଲକ୍ଷରୁ ଅଧିକ ହୋଇଛି। ଏହି କାର୍ଡ ମାଧ୍ୟମରେ 70 ବର୍ଷର ଉର୍ଦ୍ଧ୍ୱ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ପାଇପାରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜୀକରଣ ଆରମ୍ଭ ହେବାର 3 ସପ୍ତାହ ମଧ୍ୟରେ ଏହି ସଫଳତା ମିଳିଛି। ଗତ ଅକ୍ଟୋବର 29 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ। ଏଥିରେ 4 ଲକ୍ଷ ମହିଳା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ଶୁଭାରମ୍ଭ ପରଠାରୁ 70 ବର୍ଷରୁ ଉର୍ଦ୍ଧ୍ୱ 1400ରୁ ଅଧିକ ମହିଳା ଏବଂ 4800ରୁ ଅଧିକ ପୁରୁଷ ଏହି ଯୋଜନା ମାଧ୍ୟମରେ ସୁଫଳ ପାଇଛନ୍ତି। ଏ ବାବଦରେ 9 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗତ ସେପ୍ଟେମ୍ବର ମାସରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ପରିସରକୁ ବୃଦ୍ଧି କରି 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟବୀମାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲା। ରାଜ୍ୟରେ ମଧୁର ଜଳମାଛ ଚାହିଦା ଅଧିକ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ଜିଲ୍ଲା ବହିଦାର ନୂଆପାଲ୍ଲୀଠାରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଏବଂ ଆକ୍ୱା ଲ୍ୟାବ୍କୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ପ୍ରୋହାହନ ଯୋଜନା ମାଛ ଚାଷକୁ ଅଧିକ ସହଯୋଗ ପ୍ରଦାନ କରୁଛି। ମଧୁର ଜଳ ମାଛର ଚାହିଦାକୁ ଦେଖି ହୀରାକୁଦ ନଦୀବନ୍ଧ ସଂଲଗ୍ନ ଅଞ୍ଚଳରେ ମାଛ ଚାଷକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଲ୍ୟାବ୍ ବା ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି। ଏହି ପରୀକ୍ଷାଗାରରେ ମାଛର ମାନ ଏବଂ ମାଟି ଓ ପାଣିର ପରୀକ୍ଷା କରାଯାଇପାରିବ। ହୀରାକୁଦ ଜଳଭଣ୍ଡାରରେ ମିଳୁଥିବା କୁଢ଼ ମାଛର ଚାହିଦା ଏବେ କୋଲକାତା ବଜାରରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ହୀରାକୁଦକୁ ଜଳଭଣ୍ଡାର ଏବଂ ସମ୍ପୃକ୍ତ ଅଞ୍ଚଳରେ ମାଛ ଚାଷକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ। ରାଜ୍ୟରେ ଗୋ ସମ୍ପଦ ସୁରକ୍ଷା ଲକ୍ଷ୍ୟରେ କାମଧେନୁ ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ନୂଆ ଗୋଶାଳା ପାଇଁ ସବ୍ସିଡି ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗୋଶାଳା ନିର୍ମାଣ ପାଇଁ 52 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା ଥିବାବେଳେ ବାର୍ଷିକ 20 ହଜାର ଟଙ୍କା ପର୍ଯ୍ୟନ୍ତ ପୋଷଣ ବାବଦରେ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଗୋ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ 43 ହଜାର ହେକ୍ଟର ଜମି ମାଛ ଚାଷ ପାଇଁ ରହିଥିବା ବେଳେ 33 ହଜାର ହେକ୍ଟରକୁ ଏଥିପାଇଁ ଉପଯୋଗ କରାଯାଉଛି। ତେବେ ବିଭିନ୍ନ ବ୍ୟକ୍ତି ତଥା ଅନୁଷ୍ଠାନ ଜବରଦଖଲରେ ରହିଥିବା ଜମିଗୁଡ଼ିକୁ ଶୀଘ୍ର ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
ବର୍ତ୍ତମାନ ଆମର ସରକାର ଯେଉଁ ଗୋ ସୁରକ୍ଷା ଏବଂ ଗୋବଂଶ ବୃଦ୍ଧି ପାଇଁ ସମ୍ପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଯେଉଁ ନୂଆ ଯୋଜନା କରାଯାଇଛି କାମଧେନୁ ଯୋଜନା, ଏଥିରେ କିପରି ଭାବରେ ଗୋବଂଶର ବୃଦ୍ଧି ହେବ, ଗୋ ସୁରକ୍ଷା ହେବ ଏବଂ ବିଶେଷ କରି ଆମର ଯେଉଁ ଦେଶୀ ଗାଈ ରହିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଆମେ ଯୋଜନା କରୁଛୁ, ଗୋଶାଳାର ଯୋଜନା କରୁଛୁ। ନୂଆ ଗୋଶାଳା ପାଇଁ ଆମେ ସବସିଡ଼ିର ବ୍ୟବସ୍ଥା କରୁଛୁ। ପାଖାପାଖି 52 ଲକ୍ଷ ଟଙ୍କା ଆମେ କନଷ୍ଟ୍ରକ୍ସନ୍ ପାଇଁ ସବସିଡ଼ି ଦେଉଛୁ ଏବଂ ଗୋଟେ ଗାଈକୁ ରକ୍ଷଣାବେକ୍ଷଣ କରିବା ପାଇଁ ତା'ର ଭରଣ ପୋଷଣ ପାଇଁ ଆମେ ବାର୍ଷିକ 20 ହଜାର ଟଙ୍କାର ବ୍ୟବସ୍ଥା ଆମ ସରକାର କରିଛନ୍ତି। ଆମର ଗୋବଂଶ ବୃଦ୍ଧି ସହିତ ଦୁଗ୍ଧ ଉତ୍ପାଦନ କିପରି ବୃଦ୍ଧି ହେବ ଏହି କ୍ଷେତ୍ରରେ ବର୍ତ୍ତମାନ ସରକାର ନୂତନ ପଦକ୍ଷେପ ନେଉଛନ୍ତି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଧାନ କିଣାକୁ ସୁସଂହତ କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଧାନ କିଣାର ଗୋଟିଏ ସ୍ଲିପ୍ ଚାଷୀଙ୍କ ପାଖରେ ଏବଂ ଅନ୍ୟଟି ସରକାରଙ୍କ ପାଖରେ ରହିବ। ଏସବୁ ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ମନଇଚ୍ଛା କଟନି ଛଟନି ନ କରିବାକୁ କୁହାଯାଇଛି। ଧାନର ଆର୍ଦ୍ରତା ଏବଂ ଏଫିକ୍ୟୁ ଆଧାରରେ ଗୁଣବତ୍ତା ସମ୍ପନ୍ନ ଧାନ କିଣିବାକୁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ସିଟି ସ୍କାନ୍ ମେସିନ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମେସିନ୍କୁ ସେଠାରେ ଅବସ୍ଥାପିତ କରାଯାଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଚିକିତ୍ସା ସେବା କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଏହା ଏକ ସମୟୋପଯୋଗୀ ପଦକ୍ଷେପ। ଏହି ମେସିନ୍ ଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ସମ୍ପନ୍ନ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ସମୟସୀମା ସୁଦ୍ଧା ରତ୍ନଭଣ୍ଡାରର ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ଶେଷ ହେବ। କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦୃଷ୍ଟିରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇପାରି ନଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। କଟକ ସହର କାର୍ତ୍ତିକ ଭସାଣୀ ଗତକାଲି ଶେଷ ହୋଇଛି। ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯିବାକୁ ପ୍ରଶାସନ ପକ୍ଷରୁ ପୂଜାମଣ୍ଡପଗୁଡ଼ିକୁ ଦୁଇଦିନ ସମୟ ପ୍ରଦାନ କରାଯାଇଥିଲା। ରବିବାର ଶେଷ ଦିନରେ ଗତକାଲି 43 ପ୍ରତିମାର ଭସାଣୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳାର ସହ ସମାରୋହ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ନିର୍ଦ୍ଦିଷ୍ଟ ପଥ ବ୍ୟତୀତ ଅନ୍ୟ ବାଟ ଦେଇ ସମାରୋହ ଯିବା ଉପରେ କଟକଣା ଜାରି କରାଯାଇଥିଲା। ବାଲିଯାତ୍ରା ପଡ଼ିଆ ରାସ୍ତା ଦେଇ କୌଣସି ପ୍ରତିମା ସମାରୋହ ଯିବାକୁ ଅନୁମତି ଦିଆଯାଇନଥିଲା। ବାଲିଯାତ୍ରା ପଡ଼ିଆଠୁ କିଛି ଦୂରରେ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ କୃତ୍ରିମ ଜଳାଶୟରେ ପ୍ରତିମାଗୁଡ଼ିକୁ ବିସର୍ଜନ କରାଯାଇଛି। ଐତିହାସିକ କଟକ ବାଲିଯାତ୍ରାର ଆଜି ଚତୁର୍ଥ ଦିନ। ସୋମବାର ହୋଇଥିଲେ ମଧ୍ୟ ଅପରାହ୍ନ 2:00 ମେଳା ପଡ଼ିଆରେ ଲୋକଙ୍କର ଗହଳି ପରିଲକ୍ଷିତ ହୋଇଛି। ରବିବାର ଯୋଗୁଁ ଗତକାଲି ପଡ଼ିଆରେ ଆଶାତୀତ ଭିଡ଼ ହୋଇଥିଲା। 500,000+ ଲୋକ ଗତକାଲି ମେଳା ପଡ଼ିଆ ବୁଲିଥିବା ଜଣାପଡ଼ିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପଲ୍ଲୀଶ୍ରୀ ମେଳାରେ ଗତକାଲି 2,68,00,000+ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଏଥିରେ 500+ ଅଧିକ ଷ୍ଟଲ୍ ଖୋଲାଯାଇଛି। ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ 22 ରାଜ୍ୟର ବ୍ୟବସାୟୀ ପଲ୍ଲୀଶ୍ରୀ ମେଳାରେ ମଣ୍ଡପମାନ ଖୋଲିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମର ସମୟ ଅବଧିକୁ ଅଧଘଣ୍ଟା ବୃଦ୍ଧି ସହ ରାତି 10:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ବାଲିଯାତ୍ରା ପଡ଼ିଆରେ ଗତ ଶନିବାର ରାତିରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକର ମୃତ୍ୟୁ ସଂକ୍ରାନ୍ତ ଅଭିଯୋଗର ତଦନ୍ତ କରାଯାଉଛି। ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ରେଞ୍ଜ ଅନ୍ତର୍ଭୁକ୍ତ ବୁରୁମାଲ ଜଙ୍ଗଲରୁ ଆଜି 3 ହାତୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ 2 ବଡ଼ ଏବଂ 1 ଛୁଆ ହାତୀ ରହିଛି। ବନବିଭାଗ ଆଜି ସକାଳେ ଏହି ମୃତ ହାତୀଗୁଡ଼ିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ହେବ ନାକ୍ଟିଦେଉଳ ରେଞ୍ଜରେ ହାତୀ ପଲ ଚଳପ୍ରଚଳ କରୁଥିଲେ। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ କହିଛନ୍ତି, ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଯୋଗୁଁ ଏହି ହାତୀଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି। ଶ୍ରୀ ନନ୍ଦ କହିଛନ୍ତି, ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବନ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ମିଳିତ ଭାବେ ହାତୀ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୁନ୍ଦରଗଡ଼ ଷ୍ଟାଡିୟମରେ ଚାଲିଥିବା 23 କମ୍ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ପ୍ରତିଯୋଗିତାରେ ଓଡ଼ିଶା ତ୍ରିପୁରା ବିପକ୍ଷରେ 12 ବିଜୟୀ ହୋଇଛି। ଗ୍ରୁପ୍ ଏ ପର୍ଯ୍ୟାୟର ଏହି ମୁକାବିଲାରେ ଦ୍ୱିତୀୟ ଇନିଂସ୍ ପାଇଁ ତ୍ରିପୁରା ସମ୍ମୁଖରେ ଓଡ଼ିଶା 150 ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଗତକାଲି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ତ୍ରିପୁରା 6 101 ସଂଗ୍ରହ କରିଥିଲା। ଆଜି ବିଜୟ ପାଇଁ ତ୍ରିପୁରା ସମ୍ମୁଖରେ 49 ଲକ୍ଷ୍ୟ ଥିବାବେଳେ ଓଡ଼ିଶା 4 ୱିକେଟ୍ ଆବଶ୍ୟକ କରୁଥିଲା। ତେବେ ତ୍ରିପୁରା ଦ୍ୱିତୀୟ ଇନିଂସ୍ 137 ଶେଷ ହୋଇଥିଲା। ଚୂଡ଼ାନ୍ତ ସ୍କୋର୍, ଓଡ଼ିଶା ପ୍ରଥମ ଇନିଂସ୍ 157, ଦ୍ୱିତୀୟ ଇନିଂସ୍ 123, ତ୍ରିପୁରା ପ୍ରଥମ ଇନିଂସ୍ରେ 131 ଏବଂ ଦ୍ୱିତୀୟ ଇନିଂସ୍ରେ 137 ରନ୍। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 10,00,000 ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ। ରାଜ୍ୟରେ ମଧୁର ଜଳ ମାଛ ଚାହିଦା ଅଧିକ ରହିଛି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାନ କିଣାକୁ ସୁସଂହତ କରିବା ଲାଗି ଗ୍ରହଣ କରାଯାଇଛି ସମସ୍ତ ପ୍ରକାର ପଦକ୍ଷେପ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏବଂ ସିକେ ନାଇଡୁ ଟ୍ରଫି ପ୍ରତିଯୋଗିତାରେ ତ୍ରିପୁରା ବିପକ୍ଷରେ 12 ଓଡ଼ିଶା ବିଜୟୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।